ବର୍ତ୍ତମାନ ମନ୍ଥା ଯେଉଁ ବାତ୍ୟା ପବନ ଆସିବ, ଯେଉଁ ଝଡ଼ ବର୍ଷା ଆସିବ, ତା ପାଇଁ ଆମର ଅଧା ଡ୍ରେନ୍ ହୋଇଛି। ତେଣୁକରି ସବୁ SS ମେମ୍ବର ମାନେ ଏବଂ କମିଟି ମାନେ ସମସ୍ତେ ସଜାଗ ଅଛନ୍ତି ଆଉ ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଗୋଟେ ଯେଉଁ ତପୋବନ ସ୍କୁଲ ଅଛି ସେ ସ୍କୁଲକୁ ଯିବା ପାଇଁ ଅଧିକାରୁ ଅଧିକା ହେଲେ ଯିବା ପାଇଁ ସବୁ ଲୋକମାନଙ୍କୁ କହିବୁ। ଆଉ ବର୍ତ୍ତମାନ ପାଣିର ଯେଉଁ ସମସ୍ୟା ଅଧା ଡ୍ରେନ୍ ହେଇଛି ଆଉ ଅଧା ଅଛି, ସମସ୍ତେ ସଜାଗ ଅଛନ୍ତି। ସେ ଡ୍ରେନ୍କୁ ପାଣି ଯେଉଁ ବାହାରକୁ ପାଣି ଆସିଲେ ସେ ବାହାରକୁ କେମିତି କାଟିକି ବାହାର କରିବେ, ଆଉ ଖାଦ୍ୟ ପଦାର୍ଥର ବ୍ୟବସ୍ଥା ବି କରେଇବୁ ଆଉ ସମସ୍ତଙ୍କୁ ନେଇକି ସେ ଆଶ୍ରୟସ୍ଥଳୀରେ ପହଞ୍ଚେଇବୁ। ତେଣୁକରି ଆମେ ସଜାଗ ଅଛୁ, ବର୍ତ୍ତମାନ ସମସ୍ତେ ବି ଏପରି ସଜାଗ ରହିବା ଦରକାର।